ନମସ୍କାର, ମୁଁ ସୁଶାନ୍ତ ଗୌଡ଼, ଖାଲିକୋଟରୁ କହୁଛି। ମୋର ଓଡ଼ିଶାବାସୀ ବା ମା ଭଉଣୀ ମାନେ ସତର୍କତା ଅବଲମ୍ବନ କରନ୍ତୁ। ଆପଣମାନେ ଯାଉଥିବା ଲୁଗା ଦୋକାନ ବା ଡ୍ରେସ୍ ଦୋକାନରେ ଡ୍ରେସିଂ ରୁମ୍ ଥାଏ। ଆଜିକାଲି 100%ରୁ 60% ଦୋକାନରେ ଡ୍ରେସିଂ ରୁମ୍ରେ କ୍ୟାମେରା ଲାଗିଥାଏ। ସେ ପୁଣି ଦେଖାଣିଆ ନିଆ ଲୁଚାଣିଆ ଲାଗିଥାଏ। ଲାଇଟ୍ ପଛପଟେ, ଫ୍ୟାନ୍ ପଛପଟେ, ସୁଇଚ୍ ବୋର୍ଡ଼ରୁ ଇଣ୍ଡିକେଟର ବଦଳରେ କ୍ୟାମେରା ଲାଗିଥାଏ। ଏସବୁ କ୍ୟାମେରା କାହିଁକି ଲାଗିଥାଏ? ତା ଅର୍ଥ ମା ଭଉଣୀ ମାନେ ଡ୍ରେସ୍ ବା ଲୁଗା ଚେଞ୍ଜ କଲାବେଳେ ରେକର୍ଡ କରି ମାର୍କେଟରେ ସପ୍ଲାଏ କରୁଛନ୍ତି, ଆଉ ତାପରେ ମା ଭଉଣୀ ମାନେ ଅଜାଣତରେ ବଦନାମ ହେଉଛନ୍ତି, ଇଜ୍ଜତ ଖତରା ହେଇଯାଉଛି। ସେଥିପାଇଁ ମା ଭଉଣୀ ମାନେ ଲୁଗା ଦୋକାନକୁ ଗଲା ମାତ୍ରେ କ୍ୟାମେରା ଉପରେ ନଜର ରଖନ୍ତି। ମୋର ଅନୁରୋଧ। ଥ୍ୟାଙ୍କ ୟୁ।